ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ବିଧାନସଭା ବଜେଟ୍ ଅଧିବେଶନର ନବମ ଦିନରେ କଂଗ୍ରେସ ସଦସ୍ୟଙ୍କର ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ, ହୀରାକୁଦ ଓ ଅନ୍ୟ ନଦୀବନ୍ଧ ପ୍ରକଳ୍ପଗୁଡ଼ିକର ଜଳଧାରଣ କ୍ଷମତା ବୃଦ୍ଧି କରିବା ପାଇଁ ଏକ ବୈଷୟିକ କମିଟି କାର୍ଯ୍ୟ କରୁଛି କହିଲେ ମୁଖ୍ୟମନ୍ତ୍ରୀ, ଘରଚଟିଆ ପକ୍ଷୀଙ୍କର ବଂଶରକ୍ଷା ଏବଂ ପରିବେଶକୁ ସନ୍ତୁଳନ କରିବା ପାଇଁ ଆଜି ପାଳନ କରାଯାଉଛି ବିଶ୍ୱ ଘରଚଟିଆ ଦିବସ ଏବଂ ଛୋଟ ଛୋଟ କାର୍ଯ୍ୟ ମାଧ୍ୟମରେ ଯତ୍ନ ଏବଂ ବାଣ୍ଟିବାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ଖୁସି ଦିବସ। ରାଜ୍ୟ ବିଧାନସଭାର ବଜେଟ୍ ଅଧିବେଶନ ନବମ ଦିନରେ ଆଜି ବିରୋଧୀ କଂଗ୍ରେସ ଦଳର ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିବା ଯୋଗୁଁ ବାଚସ୍କତି ସୋରମା ପାଢ଼ୀ ଗୃହକୁ ମୁଲତବୀ ରଖିଥିଲେ। ନାରୀ ସୁରକ୍ଷା ଏବଂ ଆଇନ ଶୃଙ୍ଖଳା ପ୍ରସଙ୍ଗରେ ଗୃହ କମିଟି ଗଠନ ପାଇଁ କଂଗ୍ରେସ ବିଧାୟକମାନେ ଗୃହରେ ଦାବି କରୁଥିବାରୁ ପ୍ରଶ୍ନକାଳ ଓ ଶୂନ୍ୟକାଳ ହୋଇପାରି ନଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଚସ୍କତି ଗୃହକୁ 10:46ରୁ 12 ଯାଏଁ ମୁଲତବୀ ଘୋଷଣା କରିଥିଲେ। ମଧ୍ୟାହ୍ନ 12 ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ କଂଗ୍ରେସ ଦଳ ସଦସ୍ୟ ଅନୁରୂପ ପ୍ରଦର୍ଶନ କରିବା ସହ କକ୍ଷତ୍ୟାଗ କରିଥିଲେ। ବିଜେଡି ପକ୍ଷରୁ ଆଗତ ମୁଲତବୀ ପ୍ରସ୍ତାବ ଆଲୋଚନାରେ କଂଗ୍ରେସ ସଦସ୍ୟମାନେ ଅଂଶଗ୍ରହଣ ନ କରି କକ୍ଷତ୍ୟାଗ କରିଥିଲେ। ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ସୋନପୁରର ପୂର୍ବତନ ବିଧାୟକ ଦେବରାଜ ସେଠଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୋକ ପ୍ରସ୍ତାବ ଆଗତ କରିଥିଲେ। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବଂ କଂଗ୍ରେସ ଦଳ ନେତା ରାମଚନ୍ଦ୍ର କାଡ଼ାମ ଏହାକୁ ସମର୍ଥନ କରିଥିଲେ। ହୀରାକୁଦ ସମେତ ରାଜ୍ୟର ଅନ୍ୟାନ୍ୟ ନଦୀବନ୍ଧ ପ୍ରକଳ୍ପଗୁଡ଼ିକରେ ଜଳଧାରଣ କ୍ଷମତା ବୃଦ୍ଧି କରିବା ଲକ୍ଷ୍ୟ ନେଇ ଏକ ବୈଷୟିକ କମିଟି କାର୍ଯ୍ୟ କରୁଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି। ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଜଳସମ୍ପଦ ବିଭାଗ ପକ୍ଷରୁ ଗତବର୍ଷ ଜୁଲାଇ 31 କମିଟି ଗଠନ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ହୀରାକୁଦ ବନ୍ଧ ନିର୍ମାଣ ହେବା ସମୟରେ ମୂଳ ଯୋଜନା ଅନୁଯାୟୀ ଏହାର ସର୍ବୋଚ୍ଚ ଜଳଧାରଣ କ୍ଷମତା 6.6 ମିଲିୟନ୍ ଏକର ଫୁଟ ରହିଥିଲା। ତେବେ ବର୍ଷା ଜଳରେ ନଦୀ ଅବବାହିକ ପଟୁମାଟି ଧୋଇ ହୋଇ ବନ୍ୟାଜଳ ସହିତ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରୁଛି। ପଟୁମାଟି ଜମିବା ଯୋଗୁଁ ବନ୍ଧର ଜଳଧାରଣ କ୍ଷମତା ହ୍ରାସ ପାଉଛି। ବର୍ଷା ଋତୁରେ ସ୍ଲୁଇସ୍ ଗେଟ୍ ଦେଇ କିଛି ମାତ୍ରାରେ ପଟୁ ନିଷ୍କାସିତ ହୋଇଥାଏ। ତେବେ ମୃତ୍ତିକା କ୍ଷୟ ଏବଂ ପଟୁମାଟି ଜମାକୁ ହ୍ରାସ କରିବା ପାଇଁ ଜଳଭଣ୍ଡାରର ଚାରିପାଖରେ ବୃକ୍ଷରୋପଣ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ବିଧାନସଭାରେ କହିଛନ୍ତି। 2020-2023 ମସିହା ମଧ୍ୟରେ 2197 ନିଶାସେବନ ଜନିତ ଯାନବାହନ ଦୁର୍ଘଟଣା ଘଟିଥିଲା ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି। ବିଧାନସଭାରେ ଆଜି ସଂକ୍ରାନ୍ତ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇ କହିଛନ୍ତି, ନିଶାଦ୍ରବ୍ୟ ସେବନ କରି ଗାଡ଼ି ଚଳାଇବା ଅଭିଯୋଗରେ 11,377 ଜଣଙ୍କର ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯାଇଛି। ଗତ 5 ମଧ୍ୟରେ ରାଜ୍ୟରେ 56,831 ସଡ଼କ ଦୁର୍ଘଟଣାରେ 27,167 ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ସମୟ ମଧ୍ୟରେ ଆହତଙ୍କ ସଂଖ୍ୟା 50,041 ଥିଲା ବୋଲି ମନ୍ତ୍ରୀ ଶ୍ରୀ ଜେନା ଗୃହରେ ସୂଚନା ଦେଇଛନ୍ତି। ଦେବଗଡ଼ ଏବଂ କେନ୍ଦୁଝର ଜିଲ୍ଲା ପରେ ସୁନ୍ଦରଗଡ଼, ନବରଙ୍ଗପୁର, ଅନୁଗୁଳ, କୋରାପୁଟ, ମାଲକାନଗିରି, ସମ୍ବଲପୁର ଏବଂ ବୌଦ୍ଧ ଜିଲ୍ଲାରେ ସୁନା ଖଣି ଥିବା ସୂଚନା ମିଳିଛି ବୋଲି ବିଭାଗୀୟ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି। ବିଧାନସଭାରେ ଆଜି ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସେ କହିଛନ୍ତି, ମୟୂରଭଞ୍ଜ ଜିଲ୍ଲାର ଯଶୀପୁର, ସୁରିଆଗୁଡ଼ା, ରୁଆଁସୀ, ଲୋଡେଲକୁଚା, ମାରେଡିହି, ସୁଲେଇପାଟ ଏବଂ ବାଦାମପାହାଡ଼ ଅଞ୍ଚଳରେ ସୁନାଖଣି ଅନ୍ୱେଷଣ ନେଇ ପ୍ରାରମ୍ଭିକ ଅନୁସନ୍ଧାନ କାର୍ଯ୍ୟ ଜାରି ରହିଛି। କେନ୍ଦୁଝର ଜିଲ୍ଲାର ଗୋପୁର, ଗାଜିପୁର, ମାଙ୍କଡ଼ଚୁଆଁ, ସେଲଇକଣା ଏବଂ ଡିମିରିଗୁଣ୍ଡା ଆଦି ଅଞ୍ଚଳରେ ମଧ୍ୟ ଏଥିନେଇ ଅନୁସନ୍ଧାନ ଚାଲିଥିବା ଶ୍ରୀ ଜେନା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ଦେବଗଡ଼ ଜିଲ୍ଲାର ଆଡ଼ାସ ରାମପଲ୍ଲୀ ଅଞ୍ଚଳରେ ଭାରତୀୟ ଭୂବିଜ୍ଞାନ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ତମ୍ବାପଥର ଅନୁସନ୍ଧାନ ବେଳେ ସୁନା ପଛର ଗଚ୍ଛିତ ଥିବା ଜଣାପଡ଼ିଥିଲା। ରାଜ୍ୟରେ 1,19,56,396 ପଞ୍ଜିକୃତ ଯାନବାହନ ଥିବା ନେଇ ବିଭାଗୀୟ ମନ୍ତ୍ରୀ ବିଭୂତିଭୂଷଣ ଜେନା ଗୃହରେ କହିଛନ୍ତି। ସେଥିମଧ୍ୟରୁ 87,28,169 ଗାଡ଼ିର ବୀମା ନଥିବା ଜଣାପଡ଼ିଛି। ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଜେନା କହିଛନ୍ତି, ଭୁବନେଶ୍ୱରରେ 1,484 ସ୍କୁଲ ବସ୍ ପରିବହନ ବିଭାଗରେ ପଞ୍ଜିକୃତ ହୋଇଛି। ସେଥିମଧ୍ୟରୁ 460 ବିନା ଫିଟ୍ନେସ୍ ସାର୍ଟିଫିକେଟ୍ରେ ଚଳାଚଳ କରୁଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇ ଏକ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଧାନ କ୍ରୟ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। କୌଣସି ମିଲ୍ରେ ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ଧାନ ମହଜୁଦ ନ ରଖିବା ଉପରେ ବିଭାଗୀୟ ଅଧିକାରୀମାନେ ଦୃଷ୍ଟି ଦେବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି, ରାଜ୍ୟରେ 6,80,000 ନୂତନ ହିତାଧିକାରୀ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି। ଆକାଶବାଣୀ କଟକ କେନ୍ଦ୍ରରୁ। ଜୈବ ବିବିଧତାର ଅନନ୍ୟ ସୃଷ୍ଟି ହେଉଛି ଘରଚଟିଆ ପକ୍ଷୀ। ପୃଥିବୀରେ ପ୍ରାୟ 43 ପ୍ରକାରର ଘରଚଟିଆ ଅଛନ୍ତି। ଧୂସର ରଙ୍ଗର ଏହି ପକ୍ଷୀର ଓଜନ ପ୍ରାୟ 25-30 ଗ୍ରାମ ଏବଂ ଲମ୍ବ ପ୍ରାୟ 12-14 ସେଣ୍ଟିମିଟର। ପ୍ରକୃତିର ଦୂତ ସାଜିଥିବା ଏହି ପକ୍ଷୀ ପରିବେଶ ସନ୍ତୁଳନ ରହିଛି ବୋଲି ଖୁସିରେ ଶବ୍ଦ କରି ଡେଇଁ ଡେଇଁ ବୁଲିବା ସୂଚାଇ ଦେଇଥାଏ। ସନ୍ତୁଳନ ହରାଉଥିବା ପରିବେଶ, ଜଙ୍ଗଲ ହ୍ରାସ, ରାସାୟନିକ ସାରର ବ୍ୟବହାର ସହିତ ଅନେକ କାରଣ ଯୋଗୁଁ ଘରଚଟିଆ ପକ୍ଷୀଙ୍କ ସଂଖ୍ୟା ହ୍ରାସ ପାଉଛି ଏବଂ ସେମାନଙ୍କର ବଂଶ ପ୍ରାୟ ଲୋପ ପାଇଲାଣି। ଘରଚଟିଆ ପକ୍ଷୀଙ୍କ ବଂଶରକ୍ଷା ଏବଂ ପରିବେଶକୁ ସନ୍ତୁଳନ କରିବା ପାଇଁ ଆଜିର ଦିନକୁ ବିଶ୍ୱ ଘରଚଟିଆ ଦିବସ ଭାବେ ପାଳନ କରାଯାଉଛି। ଦିଲ୍ଲୀ ସରକାର 2012 ମସିହାରେ ଘରଚଟିଆ ପକ୍ଷୀଙ୍କୁ ରାଜ୍ୟ ପକ୍ଷୀର ମାନ୍ୟତା ଦେଇଛନ୍ତି। 2010 ମସିହାରୁ ଏହି ଦିବସ ପାଳିତ ହୋଇଆସୁଛି। ଏ ସମ୍ପର୍କରେ ଆକାଶବାଣୀକୁ ଅଧିକ ତଥ୍ୟ ଦେଇ ପରିବେଶବିତ୍ ସନ୍ତୋଷ ଦାସ କହିଛନ୍ତି,
ଆଜି ଏହି ଘରଚଟିଆ ବିଲୁପ୍ତର ଦ୍ୱାର ଦେଶରେ ଏହି କୁନି ଚଢ଼େଇର ସୁରକ୍ଷା ପାଇଁ ଇଣ୍ଟରନ୍ୟାସନାଲ ୟୁନିୟନ ଫର କନଭେନସନ ଅଫ୍ ନେଚର ଆଣ୍ଡ ନ୍ୟାଚୁରାଲ ରିସୋର୍ସ 2010 ମସିହାରୁ ଏହି ଦିବସ ପ୍ରତିବର୍ଷ March 20 ତାରିଖକୁ ବିଶ୍ୱ ଘରଚଟିଆ ଦିବସ ଭାବେ ପାଳନ କରିଆସୁଅଛି। ଏହି ଦିବସ ପାଳନ କରାଯିବାର ଉଦ୍ଦେଶ୍ୟ ହେଉଛି ଚାଷୀମାନେ ରାସାୟନିକ ଔଷଧ ଓ କୀଟନାଶକ ବ୍ୟବହାର ନ କରି ଜୈବିକ ପଦ୍ଧତିରେ ଚାଷ କରନ୍ତୁ।
ଦୈନନ୍ଦିନ ଜୀବନ ପାଇଁ ଖାଦ୍ୟ, ବାସଗୃହ ସହିତ ଖୁସିରେ ବଞ୍ଚିବାର ପ୍ରତ୍ୟେକ ନାଗରିକଙ୍କ ଜନ୍ମଗତ ଅଧିକାର। ଆଜିର ବ୍ୟସ୍ତବହୁଳ ଜୀବନ ଭିତରେ ମନୁଷ୍ୟ ଚିନ୍ତା ଚାପଗ୍ରସ୍ତ ରହି ସୁଖଠାରୁ ଦୂରେଇ ମାନସିକ ଚାପଗ୍ରସ୍ତ ହୋଇ ବିଚଳିତ ହୋଇଥାନ୍ତି। ଏହି କାରଣରୁ ଜୀବନର ନିରସତ୍ତାକୁ ଉପଲବ୍ଧି କରି 2013 ମସିହାରୁ ମିଳିତ ଜାତିସଂଘ ପକ୍ଷରୁ ଆନ୍ତର୍ଜାତିକ ଖୁସି ଦିବସ ଭାବେ ଆଜିର ଦିନ ପାଳନ କରାଯାଉଛି। ଚଳିତ ବର୍ଷ ପାଇଁ ବିଶ୍ୱ ଖୁସି ଦିବସର ବାର୍ତ୍ତା ରହିଛି ଯତ୍ନ ଏବଂ ବାଣ୍ଟିବା। ଯତ୍ନ ଏବଂ ବାଣ୍ଟିବାର ଛୋଟ କାର୍ଯ୍ୟ ମାଧ୍ୟମରେ ଅନ୍ୟମାନଙ୍କ ଜୀବନରେ ଖୁସି ଦେବା ବାର୍ତ୍ତାର ପ୍ରାସଙ୍ଗିକତା ରହିଛି। ଖୁସି ରହିବା ପାଇଁ ବିଭିନ୍ନ ଧାର୍ମିକ ଗ୍ରନ୍ଥ ଏବଂ ଶାସ୍ତ୍ରମାନଙ୍କର ଉଲ୍ଲେଖ ରହିଛି। ଶ୍ରୀମଦ୍ ଭାଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ କୁରୁକ୍ଷେତ୍ର ଯୁଦ୍ଧରେ ଅର୍ଜୁନଙ୍କୁ କର୍ମ ଏବଂ ଧର୍ମ ସମ୍ବନ୍ଧରେ ଦେଇଥିବା ଜ୍ଞାନକୁ ଆହରଣ କରି ମାନବ ସମାଜ ଖୁସିରେ ରହିବାର ମାର୍ଗ ଦେଖାଇଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଲାଲସାହେବପଡ଼ା ସ୍ଥିତ ମାଣିକ୍ୟଦେବୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରାଣୀ ଲକ୍ଷ୍ମୀବାଈ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଆଜି ଉଦ୍ଘାଟିତ ହୋଇଛି। 3 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଶିବିରରେ ବାଳିକାଙ୍କୁ ଆତ୍ମସୁରକ୍ଷା ତଥା ପ୍ରତିକୂଳ ଆହ୍ୱାନଗୁଡ଼ିକର ମୁକାବିଲା ନେଇ ତାଲିମ ପ୍ରଦାନ କରାଯାଉଛି। ଏହି ଅବସରରେ ଛାତ୍ରୀମାନଙ୍କୁ ପୁଷ୍ଟିକର ଖାଦ୍ୟ ବଣ୍ଟନ କରାଯାଇଛି। ସୁସ୍ଥ ଏବଂ ସୁରକ୍ଷିତ ଜୀବନଶୈଳୀ ଉପରେ ଶିବିରାର୍ଥୀଙ୍କୁ ଅବଗତ କରାଯାଇଛି। ଗଞ୍ଜାମ ଜିଲ୍ଲାର 3 କେନ୍ଦ୍ର ବ୍ରହ୍ମପୁର, ଆସିକା ଏବଂ ଭଞ୍ଜନଗରରେ ମାଟ୍ରିକ୍ ପରୀକ୍ଷା ଖାତା ଦେଖା ଗତକାଲିଠାରୁ ଆରମ୍ଭ ହୋଇଛି। ମୂଲ୍ୟାୟନ ପାଇଁ ପ୍ରାୟ 600 ଜଣ ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ ହୋଇଛନ୍ତି। ଆସନ୍ତା 11 ଦିନ ଧରି ଖାତା ଦେଖା ଚାଲିବ। ଗଞ୍ଜାମ ଜିଲ୍ଲାରେ ଚଳିତ ବର୍ଷ 43,435 ଜଣ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଛନ୍ତି। ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନେଇ ବୌଦ୍ଧ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଚୂଡ଼ାନ୍ତ ଭୋଟର ତାଲିକା ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ପ୍ରତି ବୁଥ୍ ପାଇଁ ଜଣେ ଲେଖାଏଁ ପ୍ରତିନିଧିଙ୍କ ନାମ ପ୍ରସ୍ତାବ ଦେବାକୁ ରାଜନୈତିକ ଦଳଗୁଡ଼ିକୁ ବୈଠକରେ ଅନୁରୋଧ କରାଯାଇଛି। ଭୋଟର ପରିଚୟପତ୍ର ସହ ଆଧାର ସଂଯୋଗ କରିବା ଏବଂ ପ୍ରସ୍ତୁତ ମାର୍ଗଦର୍ଶିକା ଅନୁଯାୟୀ ସ୍ୱଚ୍ଛତାର ସହ ତାଲିକା ପ୍ରସ୍ତୁତି ଉପରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ବିଶ୍ୱ ଅଡିଓ ଭିଜୁଆଲ୍ ଏବଂ ମନୋରଞ୍ଜନ ଶିଖର ସମ୍ମିଳନୀ ୱେବ୍ସର ଏକ କର୍ମଶାଳା ଆଜି ଭୁବନେଶ୍ୱରର ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଚାଲିଛି। କର୍ମଶାଳାରେ କେନ୍ଦ୍ର ଦକ୍ଷତା ବିକାଶ ଓ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ଯୋଗ ଦେଇଛନ୍ତି। ଏହି କର୍ମଶାଳାରେ ଉଦ୍ୟୋଗୀ ଅଭିବୃଦ୍ଧିକୁ ପ୍ରୋହାହିତ କରିବା, ଆର୍ଥିକ ବୃଦ୍ଧି ଅନ୍ତର୍ଭୁକ୍ତିକରଣ, ଡିଜିଟାଲ୍ ଦକ୍ଷତା ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେଉଛି। ୱେବ୍ସ ହେଉଛି ଏକ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ଯାହାକି ସମଗ୍ର ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରକୁ ଏକାଠି କରି ମଇ ମାସ 1 ତାରିଖରୁ 4 ତାରିଖ ପର୍ଯ୍ୟନ୍ତ ମୁମ୍ବାଇଠାରେ ଏହି ସମ୍ମିଳନୀର ଆୟୋଜନ କରାଯିବ। ୟୁନିସେଫ୍ର ସହଯୋଗରେ ସମଗ୍ର ଦେଶରେ ମହିଳାଙ୍କର ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଅଧିକ ମଜବୁତ କରିବା ପାଇଁ ଆରୋଗ୍ୟ ଯୋଗଯାତ୍ରା ଜରିଆରେ ସଚେତନତା ବାର୍ତ୍ତା ଦିଆଯାଉଛି। ପୁରୀଠାରେ ଭାରତୀୟ ପ୍ରସୂତି ଓ ସ୍ତ୍ରୀରୋଗ ସମାଜ ଫେଡେରେସନ୍ ପକ୍ଷରୁ ପୁରୀ ବଡ଼ଦାଣ୍ଡରେ ଏକ ସଚେତନତା ର୍ୟାଲିର ଆୟୋଜନ କରାଯାଇଥିଲା। ଅଭିଜ୍ଞ ଡାକ୍ତରମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସୁସ୍ଥ ସମାଜ ଗଠନ ପାଇଁ ବାର୍ତ୍ତା ଦେଇଥିଲେ। ସମଗ୍ର ଦେଶରେ 13 ସ୍ଥାନରେ ଏହିଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ପୁରୀଠାରେ ଆଜି ହୋଇଥିବା କାର୍ଯ୍ୟକ୍ରମ ୟୁନିସେଫ୍ର ତୃତୀୟ କାର୍ଯ୍ୟକ୍ରମ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବିଧାନସଭା ବଜେଟ୍ ଅଧିବେଶନର 9ମ ଦିନରେ କଂଗ୍ରେସ ସଦସ୍ୟମାନଙ୍କର ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ। ହୀରାକୁଦ ଏବଂ ଅନ୍ୟ ନଦୀବନ୍ଧ ପ୍ରକଳ୍ପଗୁଡ଼ିକର ଜଳଧାରଣ କ୍ଷମତା ବୃଦ୍ଧି କରିବା ପାଇଁ ଏକ ବୈଷୟିକ କମିଟି କାର୍ଯ୍ୟ କରୁଛି କହିଲେ ମୁଖ୍ୟମନ୍ତ୍ରୀ। ଘରଚଟିଆ ପକ୍ଷୀଙ୍କର ବଂଶରକ୍ଷା ଏବଂ ପରିବେଶକୁ ସନ୍ତୁଳନ କରିବା ପାଇଁ ଆଜି ପାଳନ କରାଯାଉଛି ବିଶ୍ୱ ଘରଚଟିଆ ଦିବସ ଏବଂ ଛୋଟ ଛୋଟ କାର୍ଯ୍ୟ ମାଧ୍ୟମରେ ଯତ୍ନ ଏବଂ ବାଣ୍ଟିବାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତୀୟ ଖୁସି ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଶେଷ ହେଲା। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ମିନିଟ୍ରେ।